ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଜନହିତ ବାଣୀରେ ଆପଣଙ୍କୁ ସ୍ୱାଗତ। ସ୍ୱାଗତ କରୁଛୁ ଆମର ଆଜିର ଏହି କାର୍ଯ୍ୟକ୍ରମ ହୃଦୟର ଅନୁଭୂତିକୁ। ଆମର ସୌଭାଗ୍ୟ ଯେ ଆମ ସହିତ ଅଛନ୍ତି ଆମର ସ୍ୱତନ୍ତ୍ର ଅତିଥି ଶ୍ରୀ କବୀର ଦାସ। ସେ ଜଣେ ଯୁବ ଟ୍ରାନ୍ସମ୍ୟାନ ଯିଏକି ଭରତପୁରରେ ରହୁଛନ୍ତି। ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଆମେ ଆଲୋଚନାକୁ ଆଗକୁ ନେବା। ବର୍ତ୍ତମାନ ମୁଁ ଆପଣଙ୍କୁ ଅନୁରୋଧ କରିବି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଆପଣଙ୍କର ପରିଚୟ ଟିକେ ଦେବେ।
ପ୍ରଥମେ ତ ମୁଁ ସମସ୍ତଙ୍କୁ ନମସ୍କାର ଜଣାଉଛି। ମୁଁ ହେଉଛି କବୀର ଦାସ, ମୁଁ ଭରତପୁର ରୁହେ। ବାପାଙ୍କ ନାଁ କାମେଶ୍ୱର ଦାସ, ମାଙ୍କ ନାଁ ମମତା ଦାସ। ମୁଁ ବର୍ତ୍ତମାନ ପ୍ଲସ୍ ଟୁ ସେକେଣ୍ଡ ଇୟର ପଢୁଛି।
ବହୁତ ବହୁତ ଧନ୍ୟବାଦ କବୀର ସାର। ଏବେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଆପଣଙ୍କ ବିତି ଯାଇଥିବା ଅତୀତ ବିଷୟରେ କିଛି କୁହନ୍ତୁ। ଯେମିତିକି ଆପଣ କେବେ ସ୍ଥିର କଲେ ଯେ ଝିଅରୁ ପୁଅ ହୋଇ ରହିବେ, ବା କେବେ ଆପଣ ଫିଲ୍ କଲେ ଯେ ନିଜକୁ ପୁଅ ବୋଲି?
ମ୍ୟାଡାମ, ଆପଣ ଯେମିତିକି ପଚାରିଲେ ଯେ ମୁଁ କେବେ ନିଜକୁ ପୁଅ ବୋଲି ଫିଲ୍ କଲି, ଆପଣ ଏଇ ପ୍ରଶ୍ନଟା ପଚାରିକି ମୋର ଘଟି ଯାଇଥିବା ଅତୀତ ଯେତିକି କଷ୍ଟଦାୟକ ହେଇଥିଲା ସେଗୁଡା ସବୁ ମନେ ପକେଇଦେଲେ। ମୋର ମନେ ଅଛି ମୁଁ ଯେବେ 6th କ୍ଲାସ ରେ ପଢୁଥିଲି, ମାନେ ନିଜକୁ ମୋତେ ପୁଅ ଭଳିଆ ଫିଲ୍ ହବାର, ଯେହେତୁ ମୁଁ ଗୋଟେ ଝିଅ ହେଇକି ଜନ୍ମ ହେଇଥିଲି, ତ ମୋତେ ସ୍କୁଲରେ ଝିଅ ପିଲାଙ୍କ ଡ୍ରେସିଂ ନବାର, କିନ୍ତୁ ମୁଁ ସେଇଥିରେ ନିଜକୁ କମ୍ଫର୍ଟେବଲ ଫିଲ୍ କରିବା ନା, ଅକର୍ଡ ଫିଲ୍ କରିବାର, ମାନେ ବଏଜ ମାନଙ୍କ ସହିତ ଯାଇକି ବହୁତ କ୍ଲୋଜ ରେ ମିଶିବି, ଟଏଲେଟ୍ ବି ଲାଗେ ଯେତେବେଳେ ମୋତେ ସେ ଝିଅ ପିଲାଙ୍କୁ ଦେଖି ମୋତେ ଲାଜ ଲାଗେ ଯେ ମୁଁ କେମିତି ଯିବି ଝିଅ ପିଲା ଟଏଲେଟ୍, ମୋତେ ଭଲ ଲାଗେନି। ଜୋରସେ ଲାଗେ ତ ହଠାତ୍ ପୁଅ ପିଲାଙ୍କ ଟଏଲେଟ୍ ପଳାଏ। ଟିଚର ମାନେ ବହୁତ କଥା କୁହନ୍ତି, କହିବ ତୁ ଝିଅଟା କେମିତି ପୁଅ ପିଲା ଗୁଡା କହୁଛୁ, ଝିଅ ପିଲାଙ୍କ ସହିତ ମିଶୁନୁ, ପୁଅ ପିଲାଙ୍କ ସହିତ ବୁଲୁଛୁ। ତାପରେ ସମୟ ସେମିତି ଭିତି ଭିତି ଚାଲିଲା। 9th କ୍ଲାସ ରେ ମୁଁ ନିଜର ହେୟାର କଟ୍ କରିଦେଲି, ଭଲ ଲାଗିଲା, କମ୍ଫର୍ଟେବଲ ଲାଗିଲା, ନିଜକୁ ଫିଲ୍ ହେଲା। କିନ୍ତୁ 9th କ୍ଲାସ ରେ ବି ତ ଗର୍ଲସ ଡ୍ରେସ୍ ପିନ୍ଧିଥିଲି ନା, ନିଜକୁ ଭଲ ଲାଗୁନଥିଲା, ଅକର୍ଡ ଫିଲ୍ ହଉଥିଲା, ଇଚ୍ଛା ନଥାଏ ବି ପିନ୍ଧିବାକୁ ପଡୁଥିଲା, ନିଜକୁ ବହୁତ ଲାଜ ଟାଇପ୍ ର ବି ଲାଗୁଥିଲା ଯେ ମୋତେ, ମାନେ ମୁଁ ପିନ୍ଧୁଥିଲି, ମୁଁ ଗୋଟେ ଝିଅ କି ଜନ୍ମ ହେଇଛି, କିନ୍ତୁ ମୋତେ ସେ ନିଜକୁ ଯେହେତୁ ପୁଅ ଫିଲ୍ କରେ ତ ମୋତେ ସେ କପଡ଼ାରେ ବି ମୋତେ ମାନେ କମ୍ଫର୍ଟେବଲ ଲାଗେନି। ଏମିତି ରହିଲି, ମୋର 10th କ୍ଲାସ ହେଲା, ଯେତେବେଳେ 10th ସରିଗଲା, ତାପରେ ଯେତେବେଳେ ମୁଁ କଲେଜରେ ପଢିଲି, କଲେଜର ଯୋଉ ଆମର ଅଛନ୍ତି ହେଡ୍ ଟିଚର ଯିଏ ଅଛନ୍ତି, ତାଙ୍କୁ ବୁଝେଇଲି ଯେ ମୁଁ ଗର୍ଲସ ଡ୍ରେସ୍ରେ ମୁଁ ନିଜେ କମ୍ଫର୍ଟେବଲ, ମୋତେ ଭଲ ଲାଗେନି କିଛି, ତ ମୋତେ ବଏଜ୍ର ଦିଅନ୍ତୁ। ତାପରେ ମ୍ୟାଡାମ୍ ସେଇଠି ରାଜି ହେଲି, ମୁଁ କଲେଜ ବି ବଏଜ୍ର କପଡ଼ା ପିନ୍ଧିକି ଯାଏ, ଆଉ ବହୁତ କମ୍ଫର୍ଟେବଲ ଫିଲ୍ କରେ, ନିଜକୁ ବହୁତ ପୁଅ ଭଳିଆ ବି ମୋତେ ବହୁତ ଭଲ ଲାଗେ। ଏମିତିରେ ସୋସାଇଟିରେ ବହୁତ କଥା କହିଲେ, ଯେତେବେଳେ ମୁଁ ଚୁଟି କାଟିଦେଲି ପୁଅ ପିଲାଟା, ବହୁତ ଲୋକ ବହୁତ କଥା କହିଲେ ଯେ ଝିଅଟା କେମିତି କ'ଣ ପୁଅ ପିଲାଳେ ହେଉଛି, ଘରେ ଜାଣିଥିଲେ ଯେ ମୁଁ ଏମିତି ରହୁଛି, ମାନେ ଭଲ ଲାଗେ ମୋତେ ପୁଅ ପିଲାଳେ ହେଉଛି ଜାଣିଛନ୍ତି। ମୁଁ ଯେତେବେଳେ ଫାର୍ଷ୍ଟ ହେୟାର କଟ୍ କରିଥିଲି ମୋର ମନେ ଅଛି, ମୋ ବଡ ଭାଇଙ୍କୁ ମୁଁ ଫାର୍ଷ୍ଟ ବୁଝେଲି ଯେ ମୁଁ ନିଜକୁ ପୁଅ ଭଳିଆ ଫିଲ୍ କରେ, ମୋତେ ଭଲ ଲାଗେନି। ମୋର ବଡ ଭାଇ ମୋର ବହୁତ ଭଲ ସାଙ୍ଗଟା, ସବୁ ସେୟାର କରିପାରେ, ତ ମୋ ଭାଇଙ୍କୁ ବୁଝେଇଲି ଯେ କହିଲି ଭାଇ ମୁଁ ହେୟାର କଟ୍ କରିବି ପୁଅ ଭଳିଆ କହିବି, ମୋ କଥାରେ ଭାଇ ରାଜି ହେଇଥିଲେ, ମୁଁ ହେୟାର କଟ୍ କରିଥିଲି। ତାପରେ ଭାଇ କହିଥିଲେ ଯେ ତୁ ଚୁଟି କାଟିବୁ କାଟେ, ବାପା ମା ଯାହା କହିବେ ମୁଁ ବୁଝିବି, ତୋ ଖୁସି ଯୋଉଟା ତୁ ସେଟା କରେ, ଏମିତି କହିଥିଲେ। ଘରେ ମୋତେ ଭାଇ ସପୋର୍ଟ କରିଥିଲେ ବହୁତ ଫାଷ୍ଟ। ତାପରେ ଯେତେବେଳେ ମା ଆସିକି ଦେଖିଥିଲେ, ଯେହେତୁ ମାଙ୍କ ମନକୁ ବହୁତ କଷ୍ଟ ହେଇଥିଲା, ମା କାନ୍ଦିଥିଲେ, ତାପରେ ବୁଝିଥିଲେ, ମାଙ୍କୁ ବି ବାହାର ଲୋକ ବହୁତ କଥା କହିଲେ ଯେ ଝିଅଟା କେମିତି ଚୁଟି କାଟିଲା। ମୁଁ ଯେତେବେଳେ କାବେରୀରୁ କବିର ହେଲି, ସେ ଟାଇମରେ ମୋ ପାଇଁ ବହୁତ କଷ୍ଟକର ଥିଲା, ଯେହେତୁ ଆଜିକାଲି କିଏ ବୁଝିପାରୁନି, ତ କାହାକୁ କହିବୁ ଯେ କହିବୁ ଯେ ନାଇଁ ଦେଖ ମୁଁ ଏମିତି ଜନ୍ମ ହେଇଛି, କିନ୍ତୁ ମୋ ମନ ଏଇଟା ଏଇଟା ଚାହୁଁଛି, କାହାକୁ କହିପାରିବୁ, ବୁଝିଥିଲେ ତ କିଏ କହିଥାନ୍ତି ନା। ବହୁତ ଲୋକ ବହୁତ କଥା କୁହନ୍ତି, ବହୁତ କଷ୍ଟ ବି ହୁଏ, ଘରେ ବି କହିଥିଲି, ମାମା କାହାକୁ କହିଥିଲି, ମୋର ଗୋଟେ ଝିଅକୁ ଦେଖିଲେ ମୋତେ ଭଲ ଲାଗେ, ଆଟ୍ରାକ୍ସନ ଆସେ, ଫିଲିଙ୍ଗସ ଆସେ, କିନ୍ତୁ ଗୋଟେ ପୁଅକୁ ଦେଖିଲେ ମୋତେ କେବେ ସେମିତି ଫିଲ୍ ହୁଏନି, କି ମୋତେ ଲାଗେ ଯେ କି ସିଏ ଯେମିତି ମୁଁ ସେମିତି। ସମାଜର ଲୋକ ଦୁନିଆ ଲୋକ ଦୁନିଆ କଥା କହିଛନ୍ତି, ସହି ବି ଅଛି, ଯେହେତୁ ମୁଁ ନିଜକୁ ନିଜ ପରିଚୟ ଦେବାକୁ ଚାହୁଁଥିଲି ନା, ଏମିତିରେ ଦୁନିଆ ଲୋକ ଦୁନିଆ କଥା କହିବେ।
ଆପଣଙ୍କୁ ଧନ୍ୟବାଦ। ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଆପଣଙ୍କର ଏଇ ଷ୍ଟ୍ରଗଲ ଯେପରି ଗଭୀର ଭାବେ ଉପସ୍ଥାପନ କଲେ, ଆପଣଙ୍କ କାହାଣୀକୁ କିଛି ଶ୍ରୋତା ବନ୍ଧୁ ନିଜ ସହିତ ବି ରିଲେଟ୍ କରିବେ। ଦୟାକରି ଆପଣ ଆମକୁ କୁହନ୍ତୁ, ଯେମିତିକି ଆପଣ ସକାଳରୁ ଉଠିବା ଓ ରାତିରେ ଶୋଇବା ଯାଏଁ ଡେଲି ଲାଇଫ ଅଛି, ତ ସେଇ ବିଷୟରେ କିଛି ଆମକୁ କୁହନ୍ତୁ। ଯେମିତିକି ସାଧାରଣ ଲୋକ ଆଉ ଟ୍ରାନ୍ସଜେଣ୍ଡର ଲୋକଙ୍କ ଭିତରେ ପାର୍ଥକ୍ୟ କ'ଣ ରହିଛି, ତ ସେଇ ବିଷୟରେ ଆମ ଶ୍ରୋତା ବନ୍ଧୁ ମାନେ ଜାଣିପାରିବେ।
ଆପଣ ଯେମିତିକି ପଚାରିଲେ ବିଶେଷ କିଛି ଫରକ ତ ନାହିଁ, ହଁ ସାଧାରଣ ମଣିଷ ବା ଟ୍ରାନ୍ସଜେଣ୍ଡର ସମସ୍ତଙ୍କ ଲାଇଫରେ ଡେଲି ରୁଟିନ୍ ତ ନିହାତି ଥାଏ। ଯେମିତିକି ମୁଁ ବି ସକାଳୁ ଉଠେ, 7-8 ଏମିତି ଉଠିଯାଏ, ଉଠେ ଟିକେ ଚାଲବୁଲା କରେ, ତାପରେ ନିଜର କାମ ଥିବ ସବୁ ସାରିଦିଏ, ତାପରେ କଲେଜ ଯାଏ, କଲେଜ ଯାଇକି ପୁଣି ଆସେ, କଲେଜ ଯେତେବେଳେ ଆସେ, ଆମର ଭରତପୁରରେ ଟେକ୍ ମହିନ୍ଦ୍ରା ସେଣ୍ଟର ଅଛି, ସେଠି ମୁଁ କଲେଜ ଯାଇକି ଆସିଲା ପରେ ସେଠିକି ଯାଏ, ଯେତେବେଳେ କ୍ଲାସ ଥିବ ତ ମୁଁ ଯାଏ ସେଠି ଯାଇକି କ୍ଲାସ କରେ, ନହେଲେ ଯେତେବେଳେ କ୍ଲାସ ନଥାଏ ମୁଁ ଘରେ ରେଷ୍ଟ କରେ। ତାପରେ ସନ୍ଧ୍ୟାବେଳେ ଉଠିବି, ଟିକେ ୱାର୍କ କରିବି, ନହେଲେ କୁଆଡେ ବୁଲିବାକୁ ଯିବି ସାଙ୍ଗସାଥି ସହିତ, ପାଠ ପଢିବି, ଚଲାବୁଲା କରିବି, ତାପରେ ଖାଇବି, ତାପରେ ଶୋଇବି।
ବର୍ତ୍ତମାନ ଚାଲନ୍ତୁ ଟିକେ ଆଗକୁ ଆପଣଙ୍କ ବିଷୟରେ ଜାଣିବା। ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଆପଣ କୁହନ୍ତୁ କି ଜଳବାୟୁ ପରିବର୍ତ୍ତନ ଯେପରିକି ବନ୍ୟା ବାତ୍ୟା ଲଗାଣ ବର୍ଷା ଅଧିକ ଗରମ ଆପଣଙ୍କ ଜୀବନରେ କି କି ସବୁ ପ୍ରଭାବ ପକାଇଥାଏ, ଆପଣ ଆମକୁ ଏମିତି ଏକ ଗୋଟିଏ ସ୍ମୃତି କୁହନ୍ତୁ ଯେମିତିକି ଆପଣଙ୍କ ଜୀବନରେ ଗୋଟେ ଅଭୁଲା ସ୍ମୃତି ହୁଏ, ଜଡିତ ହେଇଥିବ।
ଯାହା ହଉ ମ୍ୟାଡାମ, ଆପଣ ଗୋଟେ ବହୁତ ଭଲ କ୍ୱେଶ୍ଚିନ୍ ଗୋଟେ ପଚାରିଲେ। ଯୋଉ କହୁଥିଲେ ବନ୍ୟା ଟାଇମ୍ରେ ମାନେ ବନ୍ୟା ବାତ୍ୟା ଟାଇମ୍ରେ କଣ ଆମକୁ ଅସୁବିଧା ହୁଏ, ସେଇ ଟାଇମ୍ରେ ମନେ ଅଛି ଫନି ହେଇଥିଲା 2019। ସେ ଟାଇମ୍ରେ ଆମେ ସ୍କୁଲ ଭିତରେ କ୍ଲାସ ହଉଥିଲା, ଏତେ ଜୋରସେ ବର୍ଷା ହେଇଥିଲା, ପବନ ହେଇଥିଲା ଯେ ଆମ ସ୍କୁଲର ଛାତ ଉଡି ଯାଇଥିଲା। ପିଲାଙ୍କୁ ଆଘାତ ବି ହେଇଥାନ୍ତା, ଯେହେତୁ ପିଲା ଆମ ସବୁ ବସିକି କ୍ଲାସ ହଉଥିଲା, ପିଲା ସାଇଡ୍ରେ ପଡିଥିଲା, ଘର ବି ବହୁତ ଅସୁବିଧା ହେଇଥିଲା। ସେଇ ଟାଇମ୍ରେ ଦୋକାନ ଫୋକାନ ସବୁ ବନ୍ଦ ହେଇଥିଲା ଫନିରେ, ରାସ୍ତା ବାଟରେ ଯୋଉ ପାଣି ପାଣି ଥିଲା, ସ୍କୁଲ ଯାଇପାରୁନଥିଲୁ। ସେଇ ଟାଇମ୍ରେ ମନେ ଅଛି ପିରିୟଡ୍ ବି ହେଇଥିଲା, ଟାଇମ୍ରେ ବି ରୋଡ୍ ସାରା ପାଣି, ଏତେ ଅସୁବିଧା ହେଇଥିଲା ଯେ ମାନେ ଦୋକାନ ବାଟ ବି ବନ୍ଦ ଥିଲା, ଭାଙ୍ଗିରୁଜି ଯାଇଥିଲା, ବହୁତ ଅସୁବିଧା ହଉଥିଲା। ଯେହେତୁ ମୁଁ ଗୋଟେ ଟ୍ରାନ୍ସମେନ୍ ତ ମୁଁ ପିରିୟଡ୍ ଟାଇମ୍ ମତେ କିଛି ଭଲ ଲାଗେନି, ବାସ୍ ଚିଡ଼ ଚିଡ଼ ଲାଗେ, ମୋ ବଡି ବି ତାକୁ ଗ୍ରହଣ କରେନି, ନିଜକୁ ଗୋଟେ ପୁଅ ଫିଲ୍ କରୁଛି ବଟ୍ ଏମିତି ହଉଛି, ମତେ କିଛି ଭଲ ଲାଗେନି କି ମୁଁ ନିଜେ ଗୋଟେ ଦୋକାନରେ ଯାଇକି ସେଟାକୁ ଆଣିବ ବି ମତେ ଖରାପ ଲାଗେ ଯେ ମୁଁ କେମିତି ମାଗିବି କଣ, ଭଲ ଲାଗେନି। ମୁଁ ତ ପ୍ରାୟ ମାମାଙ୍କୁ କହିଲେ ମାମା ଯାଇକି ଆଣିଦେବି, ମୁଁ କେବେ ମାନେ ଦୋକାନ ଯାଏନି, ତ ଭଲ ଲାଗେନି ଯେହେତୁ ଯାଇନି। ସେଇଟା ଆମର ଟ୍ରାନ୍ସ ମେଲ୍ ଆଉ ଫିମେଲ୍, ଫିମେଲ୍ ମାନେ ତ ବହୁତ ହଇରାଣ ହୁଅନ୍ତି, କାରଣ ସେକ୍ସ ୱାର୍କ ବି କରିବାକୁ ଯାଆନ୍ତି। ସେ ବାତ୍ୟା ଟାଇମ୍ରେ ବର୍ଷା ବନ୍ଦ ହେଲେ ଗୋଟେ ମାନେ ପରିଷ୍କାର କଣ ଥିଲେ, ଗୋଟେ ସୁବିଧା ଥିଲେ ତ ସେମାନେ ଯାଇକି ଛିଡ଼ା ହେଇକି କଣ ଗୋଟେ କଲେ ଖାଇବେ କି ନାହିଁ, ତାଙ୍କ ଲାଇଫ ରୋଲ୍ଟା ବହୁତ ହ୍ୟାମ୍ପର ହୁଏ।
ବାସ୍ତବରେ ଆପଣଙ୍କ କାହାଣୀ ହୃଦୟର ଅନୁଭୂତି ସହିତ ଏହା ଅନ୍ୟ ପାଇଁ ଏକ ଦିଗ୍ଦର୍ଶନ ବା ପ୍ରେରଣା ହୋଇ ସର୍ବଦା ରହିବ। ଶେଷ ପ୍ରଶ୍ନ ଆପଣଙ୍କ ପାଇଁ, ଆପଣ ଆମକୁ ଗୋଟିଏ ମୁଖ୍ୟ ବାର୍ତ୍ତା ଦିଅନ୍ତୁ ଯାହାକି ଆମ ଶ୍ରୋତା ବନ୍ଧୁମାନେ ନିଜର ଆଦର୍ଶ ଭାବେ ଗ୍ରହଣ କରିବେ।
ବାସ୍ ଏତିକି ମୁଁ କହିବାକୁ ଚାହୁଁଛି ଯେ ମୋର ଟ୍ରାନ୍ସ ମେଲ୍ ଆଉ ଫିମେଲ୍ ଭାଇ ଭଉଣୀ ମାନଙ୍କୁ, ଯେ ନିଜେ ଯୋଉଟା ନିଜକୁ ଫିଲ୍ କରୁଛ ବା ନିଜେ ଯୋଉଟା ଅଛ, ତ ସେଇଟା କାହାକୁ ମାନେ ସମାଜରେ ବା ଘରେ କେବେ ଡରିକି ନିଜକୁ ଲୁଚାଅନି, ନିଜକୁ ପରିଚୟ ଦିଅ, କଣ ହବ କଣ ନା କି କଣ କହିବ ଏଇଟା କେବେ ଭାବନି। ଆଉ ଆମ ନିଜ ଜେଣ୍ଡର ପାଇଁ ଆମେ ନିଜେ ହିଁ ଲଢିବା ଆଉ ଆଗକୁ ଯିବା, ଲୁଚେଇ ରଖନି, ଯେ ଯୋଉଟା ନିଜକୁ ପରିଚୟ ଦେବାକୁ ଚାହୁଁଛ ନିଜେ ନିଜକୁ ପରିଚୟ ଦିଅ।
କବି ସାର୍, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆମ ସହ ଯୋଡ଼ି ହେଲେ ଆଉ ଆମ ଜନହିତବାଣୀ ଷ୍ଟୁଡିଓକୁ ଆସିଲେ। ମୁଁ ଆଶା କରୁଛି ଆପଣଙ୍କ ଏହି କାହାଣୀ ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚିବ ଓ ଏହା ଅନ୍ୟମାନଙ୍କୁ ପ୍ରେରିତ କରିବ। ଧନ୍ୟବାଦ।
ଧନ୍ୟବାଦ ମ୍ୟାଡମ୍।